ନମସ୍କାର, ମୁଁ 38 ୱାର୍ଡର ଅଙ୍ଗନବାଡ଼ି ଦିଦି, ମୋ ନାଁ ଜୟଶ୍ରୀ ସାହୁ। ଆମେ ବର୍ଷକ 12 ମାସ ଭିତରେ କେବଳ ଗ୍ରୀଷ୍ମ ଋତୁ ବେଶୀ ଅନୁଭବ କରୁଛୁ, ଆଉ ଅନ୍ୟ ଋତୁ ମାନେ କିଛି ଅନୁଭବ କରିପାରୁ ନାହୁଁ। ଯେହେତୁ ଅଧିକ ଗରମ ଅନୁଭୂତ ହେଉଛି, ତେଣୁ ଆମେ ପାଣି ମାଟି ପାତ୍ରରେ ରଖୁଛୁ, ଏବଂ ଗରମରୁ ରକ୍ଷା ପାଇବା ପାଇଁ ଆଜବେଷ୍ଟ ଉପରେ ଡାଳ ପତ୍ର ବିଛେଇକି ରଖୁଛୁ।